ରାଜ୍ୟର ନାମ ଅଟଇ ଅଯୋଧ୍ୟା, ଦଶରଥ ସେହି ରାଜ୍ୟର ରାଜା। ରାଜ୍ୟର ନାମ ଅଟଇ ଅଯୋଧ୍ୟା, ଦଶରଥ ସେହି ରାଜ୍ୟର ରାଜା। ପୁତ୍ର ଆଶାରେ ସେ ଯଜ୍ଞ କରିଲେ, ଯଜ୍ଞ କରି ସେ ପୁତ୍ର ଲଭିଲେ। ତିନି ରାଣୀଙ୍କ ଚାରି ପୁତ୍ର ଜାଣ, ଦେଖି ଆନନ୍ଦିତ ସେ ନଗ୍ର ଗଣ। ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ, ବିଦ୍ୟା ଅସ୍ତ୍ର ଶସ୍ତ୍ର କଲେ ସାଧନ। ବିଶ୍ୱାମିତ୍ର ପହଞ୍ଚି ଅଯୋଧ୍ୟାରେ, ବନସ୍ତକୁ ନେଇ ଗଲେ ସଥିରେ। କରିଲେ ମୁନି ଋଷିଙ୍କର ଯଜ୍ଞ ରଖିଲେ। ଅହଲ୍ୟା ପାଷାଣୀ ଅରଣି ଥିଲା, ପ୍ରଭୁ ପାଦ ବାଜି ମୁକ୍ତି ପାଇଲା। ମିଥିଳା ରାଜା ନନ୍ଦିନୀ ନାମ ଯେ ସୀତା, ରୂପ ଗୁଣ ସମ୍ପୂର୍ଣ୍ଣା ସୀତା ମାତା। ଜାନକୀ ପାଇଁ ହେଲା ଖୁସିରେ କମ୍ପିଲା ସେହି ମିଥିଳା। ରାମଚନ୍ଦ୍ର ପ୍ରଭୁ ହୋଇବେ ରାଜା, ରାମ ନାମେ କମ୍ପେ ନଗ୍ର ଅଯୋଧ୍ୟା। ଭରତ ରାଜା ହେବ ଅଯୋଧ୍ୟାର। ଶ୍ରୀରାମ ଲକ୍ଷ୍ମଣ ମା ସୀତା ସତୀ, ପିତୃ ସତ୍ୟ ପାଳି ବନେ ଚଳନ୍ତି। ରାମ କଠଉ ରଖି ସିଂହାସନେ, ଭରତ ହୋଇଲେ ରାଜା ସେ ଦିନେ। ରାମ କଠଉ ରଖି ସିଂହାସନେ, ଭରତ ହୋଇଲେ ରାଜା ସେ ଦିନେ। ପହଞ୍ଚିଲେ ଯାଇ ପଞ୍ଚବଟିରେ, ବର୍ଷ ମାସ ବିତେ ବନକୁଟିରେ। ରୂପ ଗୁଣ ଦେଖି ଶ୍ରୀରାମଙ୍କର, ସୁପର୍ଣ୍ଣ ଖା ଆସି ହେଲା ହାଜର। ରାମଙ୍କ ଆଜ୍ଞା ପାଇ ଲକ୍ଷ୍ମଣ, ସୁପର୍ଣ୍ଣ ଖାନାକ କଲେ ଛେଦନ। ରାବଣର କାନେ କଥା ପଡ଼ିଲା, କ୍ରୋଧେ ଜର ଜର ରାବଣ ହେଲା। ସୀତାଙ୍କୁ ହରଣ କରିବା ପାଇଁ ରାବଣ ମନେ ମନେ ବିଚାର, ସୁବର୍ଣ୍ଣ ମୃଗ ଆନନ୍ଦିତ ଯେ ସୀତା ସତୀ ସୀତା ମାତା କହନ୍ତି ଶ୍ରୀରାମଙ୍କୁ ଆଣିଦିଅ ନାଥ ସେହି ମୃଗକୁ ମୃଗକୁ ଆଣିବା ପାଇଁ ସାଥିରେ ଧାଇଁଗଲେ ରାମ ମୃଗ ପଛରେ ମାରିଚ କରିଲା ମାୟା ବିଶ୍ୱର ଭାଇ ଲକ୍ଷ୍ମଣ ଯେ ହେଲେ ହାଜର ତିନି ଗାର ଟାଣି ଗଲେ ଲକ୍ଷ୍ମଣ ଜଗି ବେଶ ଧରି ଆସେ ରାବଣ ଭିକ୍ଷା ମାଗି ଯାଇ ସୀତା ମାତାଙ୍କୁ କେମିତି ଲଙ୍ଘିବେ ତିନି ଗାରକୁ ସୀତା ମାତା ବୁଲନ୍ତି ମୁନିବର ଡେଇଁବି ନାହିଁ ମୁଁ ଏ ତିନି ଗାର ସୀତାଙ୍କୁ ବୋଲେ ମାୟାବୀ ରାବଣ ଭିକ୍ଷା ନ ଦେଲେ ମୋ ଜୀବ ଜୀବନ ସଙ୍କଟେ ରାବଣକୁ ଦିଅନ୍ତି ଭିକ୍ଷା ମୁଠେ ମାୟାବୀ ରୂପକୁ ତେଜି ରାବଣ ସୀତା ମାତାଙ୍କୁ ଯେ କଲା ହରଣ ପୁଷ୍ପକ ବିମାନେ ନେଲା ବସାଇ ଜାଣି ଜଟାୟୁ ଯଥ କଲେ ଯାଇ ରାବଣ ଛେଦିଲା ଜଟାୟୁ ଖବର ଜଟାୟୁ ଗଲେ ଯେ ସରଗପୁର ସୁଗ୍ରୀବକୁ ଭେଟିଲେ ରଘୁବୀର ବନ୍ଧୁତା ବାନ୍ଧିଲେ ସାଙ୍ଗରେ ତାର ରାମଙ୍କୁ ପାଇ ସେ ଆନନ୍ଦ ହେଲା ସେହି ବାଟରେ ଆସି ହନୁମାନ ରାମ ସାଥେ ଭେଟ ହୋଇଲା ପୁଣ ଜୟ ଶ୍ରୀ ରାମ ବୋଲେ ହନୁମାନ ଭକ୍ତ ଭଗବାନ ହେଲେ ମିଳନ ବାଳିକୁ ବଧ କରିଲେ ସୀତା ମାତାର ବୀର ହନୁମାନ ହେଲେ ବାହାର ପ୍ରଭୁ ଶ୍ରୀରାମଙ୍କ ନାମ ସୁମରି ପ୍ରବେଶ କରିଲେ ସେ ଲଙ୍କାପୁରୀ କବନୀ ମାତାଙ୍କୁ ଦର୍ଶନ ମୁଦି ଦେଇ ସେଠୁ କଲେ ଗମନ ବାନାରସ ନା କରିଲେ ସେତୁ ବନ୍ଧ ନିଶ୍ଚୟ ହୋଇବ ରାବଣ ବଧ ରାବଣର ବଧ କରିବା ପାଇଁ ଦେବୀ ପୂଜା କଲେ ଶ୍ରୀରାମ ତହି ଶ୍ରୀରାମଙ୍କ ପୂଜା ସଫଳ ହେଲା କୁମ୍ଭକର୍ଣ୍ଣ ତେଣୁ ନିଦ୍ରା ତେଜିଲା ଅଧା ନିଦରୁ ତେଜି କୁମ୍ଭକର୍ଣ୍ଣ ରାବଣର ଗର୍ବ ହୋଇଲା ଚୂର୍ଣ୍ଣ ରାବଣର ପୁତ୍ର ଯେ ଇନ୍ଦ୍ରଜିତ ପେଶିଲା ପୁଣି ହେ ସେ ନାଗ ଫାସ ସ୍ମରଣ ମାତ୍ର କି ଗରୁଡ଼ ଆସି ସେନାଗ ଭାଷାରୁ କରିଲା ମୁକ୍ତି କ୍ରୋଧେ ଜର ଜର ହୋଇ ରାବଣ ଲକ୍ଷ୍ମଣ ଶକ୍ତି ଭେଦ କଲା ପୂର୍ଣ୍ଣ ସେ ଗନ୍ଧ ମର୍ଦ୍ଦନ ପାହାଡ଼ ଆଣି ଭକ୍ତ ହନୁମାନ ଥୋଇଲେ ପୁଣି ବିଶଲ୍ୟ ରାବଣ ଦେଖାଇଲା ତାହାର ବୀରପଣ ସାତ ଦିନ ଧରି ଚାଲିଲା ଯୁଦ୍ଧ ବ୍ରହ୍ମାସ୍ତ୍ରରେ ହେଲା ରାବଣ ବଧ ସିଂହାସନ କଲେ ଗ୍ରହଣ ଅଯୋଧ୍ୟା ଫେରିଲେ ହେ ରଘୁବୀର ଧନ୍ୟ ହୋଇଲା ଅଯୋଧ୍ୟା ନଗର ରାଜା ହେଲେ ଶ୍ରୀରାମ ରଘୁପତି ଅଯୋଧ୍ୟାବାସୀ ଯେ ହୋଇ